ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ମୁଖ୍ୟ ସମ୍ବାଦ, ଭୁବନେଶ୍ୱର ଲୋକସେବା ଭବନରେ ବଜେଟ୍ ପ୍ରସ୍ତାବ ନେଇ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। 2047 ମସିହା ସୁଦ୍ଧା ଭୁବନେଶ୍ୱର, କଟକ, ପୁରୀ, ପାରାଦ୍ୱୀପ ଅର୍ଥନୈତିକ ଅଞ୍ଚଳର ଆକାର 500 ବିଲିୟନ୍ ଡଲାରରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛନ୍ତି ସରକାର। କେନ୍ଦ୍ର ବଜେଟ୍ 2026-27 ଭବିଷ୍ୟବାଦୀ, ଯୁବଶକ୍ତି କୈନ୍ଦ୍ରିକ, ଜନହିତକର ଓ ନିଯୁକ୍ତି ଭିତ୍ତିକ କହିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ରାଜ୍ୟର ମହିଳାଙ୍କୁ ସମାନତା, ସୁରକ୍ଷା ଓ ସଶକ୍ତ କରିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି ଏବଂ କଟକ ସତ୍ୟବ୍ରତ ଷ୍ଟାଡିୟମରେ 51ତମ ରାଜ୍ୟସ୍ତରୀୟ ଅବକାରୀ କ୍ରୀଡ଼ା ସମାରୋହ ଉଦ୍ଘାଟିତ। ଭୁବନେଶ୍ୱର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଚଳିତ ଆର୍ଥିକ ବର୍ଷରେ ବିଭିନ୍ନ ବିଭାଗରେ ଖର୍ଚ୍ଚ ପରିମାଣ ଏବଂ ଆସନ୍ତା ଆର୍ଥିକ ବର୍ଷ ନିମନ୍ତେ ଅର୍ଥ ବିଭାଗ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ବଜେଟ୍ ପ୍ରସ୍ତାବର ଆଜି ସମୀକ୍ଷା କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ବିଭାଗର ଅଧିକାରୀମାନଙ୍କ ସହ ବଜେଟ୍ ସମ୍ପର୍କରେ ମତାମତ ଲୋଡ଼ିବା ସହ ବିଚାର ବିମର୍ଶ କରିଥିବା ଜଣାପଡ଼ିଛି। ଚଳିତ ବଜେଟ୍ ପାଇଁ ଜନସାଧାରଣଙ୍କଠାରୁ ମତାମତ ଆହ୍ୱାନ କରାଯାଇଥିଲା। ଏହା ପୂର୍ବରୁ ପ୍ରାକ୍ ବଜେଟ୍ ପରାମର୍ଶ ବୈଠକରେ ମୁଖ୍ୟମନ୍ତ୍ରୀ ବିଶେଷଜ୍ଞ, ନାଗରିକ, ସମାଜ ଓ ବିଭିନ୍ନ କ୍ଷେତ୍ରରେ ପ୍ରତିନିଧିମାନଙ୍କ ସହ ଆଲୋଚନା କରିଥିଲେ। ବିଧାନସଭାର ବଜେଟ୍ ଅଧିବେଶନ ଚଳିତ ମାସ 17 ତାରିଖରୁ ଆରମ୍ଭ ହେବ ଏବଂ 20 ତାରିଖରେ ବଜେଟ୍ ଉପସ୍ଥାପନ କରାଯିବ। 2047 ମସିହା ସୁଦ୍ଧା ଭୁବନେଶ୍ୱର, କଟକ, ପୁରୀ, ପାରାଦ୍ୱୀପ ଅର୍ଥନୈତିକ ଅଞ୍ଚଳ ବିସିପିପିଇଆର୍ର ଆକାର 500 ବିଲିୟନ୍ ଡଲାରରେ ପହଞ୍ଚିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବିସିପିପିଇଆର୍ ପାଇଁ ଏକ ଅର୍ଥନୈତିକ ଯୋଜନାର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହି ସମଗ୍ର ଅଞ୍ଚଳକୁ ବିକାଶ ଏବଂ ସମୃଦ୍ଧିର ପ୍ରୟୋଗଶାଳା କରାଯିବ। ଭାରତର ଅଭିବୃଦ୍ଧି ଯାତ୍ରାରେ ଏହି ଅଞ୍ଚଳ ଏକ ନୂତନ ମାଇଲଖୁଣ୍ଟ ଭାବେ ସାବ୍ୟସ୍ତ ହେବ। ଅଞ୍ଚଳଗୁଡ଼ିକୁ ଆଧୁନିକ ଭିତ୍ତିଭୂମି ସହ ଯୋଡ଼ାଯିବ ଏବଂ ପ୍ରତ୍ୟେକ ଅଞ୍ଚଳରେ ବିଭିନ୍ନ ପ୍ରକାର ପ୍ରକଳ୍ପ ସ୍ଥାପନ କରାଯିବ। ମେଟାଲ ଡାଉନ୍ଷ୍ଟ୍ରିମ୍, ବାୟୋଟେକ୍, ଟେକ୍ସଟାଇଲ୍, କେମିକାଲ, ପର୍ଯ୍ୟଟନ, ଶିକ୍ଷା ଓ ଆଇଟି ପରି 80ରୁ ଉର୍ଦ୍ଧ୍ୱ ପ୍ରକଳ୍ପର ଯୋଜନା ସହ 30ରୁ ଉର୍ଦ୍ଧ୍ୱ ନୀତି ନିର୍ଦ୍ଧାରଣ କରାଯାଇଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ସାମାଜିକ ପରିବେଶ ଦାୟିତ୍ୱବୋଧତା ପାଇଁ 5,000 କୋଟି ଟଙ୍କାର ପ୍ରାବଧାନ ରଖାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଖଣିଜ ସମ୍ପଦରେ ଭରପୁର ଓଡ଼ିଶା ଦେଶର ଦ୍ରୁତ ଶିଳ୍ପ ବିକାଶରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖୁଛି ବୋଲି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି କହିଛନ୍ତି। ଭୁବନେଶ୍ୱର ଲୋକଭବନଠାରେ ଓଡ଼ିଶା ଗସ୍ତରେ ଥିବା ତାମିଲନାଡୁର 15 ଜଣିଆ ଗଣମାଧ୍ୟମ ପ୍ରତିନିଧି ଦଳ ଭେଟିବା ଅବସରରେ ରାଜ୍ୟପାଳ କହିଛନ୍ତି, ରାଜ୍ୟର ଦୃଢ଼ ଆର୍ଥିକ ସ୍ଥିରତା ରହିଛି। ଖଣିଜ ନୀତିରେ ପରିବର୍ତ୍ତନ କରାଯାଇ ରୟାଲିଟି ବଦଳରେ ଖଣି ନିଲାମ ଆରମ୍ଭ ହୋଇଛି, ଯାହାଦ୍ୱାରା ଓଡ଼ିଶା ଏକ ରାଜସ୍ୱ ବଳକା ରାଜ୍ୟ ଭାବେ ଉଭା ହୋଇଛି। ନୀତି ପରିବର୍ତ୍ତନ ଦ୍ୱାରା ରାଜ୍ୟ ରାଜକୋଷ 12,000 କୋଟିରୁ 50,000 କୋଟିକୁ ବୃଦ୍ଧି ପାଇଛି। ସ୍ୱର୍ଣ୍ଣ ଚତୁର୍ଭୁଜ ସମେତ ରାଜ୍ୟ ଦେଇଯାଇଥିବା ପ୍ରମୁଖ ଜାତୀୟ ରାଜପଥ ପ୍ରକଳ୍ପ ଓଡ଼ିଶାର ସଡ଼କ ଭିତ୍ତିଭୂମି ଏବଂ ଲଜିଷ୍ଟିକ୍ କ୍ଷେତ୍ରକୁ ସୁଦୃଢ଼ କରିଛି ବୋଲି ରାଜ୍ୟପାଳ କହିଛନ୍ତି। କେନ୍ଦ୍ର ବଜେଟ୍ 2026-27 ଏକ ଭବିଷ୍ୟତବାଦୀ, ଯୁବଶକ୍ତି କୈନ୍ଦ୍ରିକ, ଜନହିତକର ଓ ନିଯୁକ୍ତିଭିତ୍ତିକ ବଜେଟ୍ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଭୁବନେଶ୍ୱରଠାରେ କେନ୍ଦ୍ରୀୟ ବଜେଟ୍କୁ ନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି, ଚଳିତ ବଜେଟ୍ରେ 6ଟି କ୍ଷେତ୍ରକୁ ସର୍ବାଧିକ ଗୁରୁତ୍ୱ ପ୍ରଦାନ କରାଯାଇଛି। ଭିତ୍ତିଭୂମି ପାଇଁ 5,00,000 କୋଟି ଟଙ୍କା ଖର୍ଚ୍ଚ କରାଯିବ। ସବ୍କା ସାଥ୍ ସବ୍କା ବିକାଶକୁ ବଜେଟ୍ରେ ଗୁରୁତ୍ୱ ଦିଆଯାଇଛି। ଭାରତ ବିଶ୍ୱର ଚତୁର୍ଥ ବୃହତ ଅର୍ଥନୀତି, ଗତ 10 ବର୍ଷ ମଧ୍ୟରେ ଦେଶର ଅର୍ଥନୀତି 4 ଟ୍ରିଲିୟନ୍ ଡଲାର ଅତିକ୍ରମ କରିସାରିଛି। 2047 ମସିହା ସୁଦ୍ଧା ଭାରତର ଅର୍ଥନୀତି 30 ଟ୍ରିଲିୟନ୍ ଡଲାରରେ ପରିଣତ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।
ଏଇଥର ବଜେଟ୍କୁ ପ୍ରାଥମିକତା ଯୁବଶକ୍ତି ଆଧାରିତ ବଜେଟ୍ ବୋଲି କୁହାଯାଉଛି। 26-27 ଯୋଉ ପ୍ରୋଜେକ୍ସନ୍ ଅଛି, ଏ ଟ୍ରିଲିୟନ୍କୁ ଆଗକୁ ବଢ଼ାଇବା ପାଇଁ ଆମେ ଖୁବ୍ ଶୀଘ୍ର 2-3 ବର୍ଷ ଭିତରେ ଥାର୍ଡ ଲାର୍ଜେଷ୍ଟ ଇକୋନୋମି ହେବା। 2047 ସୁଦ୍ଧା ଆମର ଲକ୍ଷ୍ୟ ଅଛି ଆମେ 30 ଟ୍ରିଲିୟନ୍ ଡଲାରର ସାଇଜ୍ର ଇକୋନୋମି ହେବା। ତା ପାଇଁ ଗୋଟେ ନିରନ୍ତର ଗ୍ରୋଥର ଆବଶ୍ୟକତା ଅଛି।
2016 ମସିହାରେ ଦେଶରେ 500 ଷ୍ଟାର୍ଟଅପ୍ ଥିଲା, ବର୍ତ୍ତମାନ ଏହା 2 ଲକ୍ଷକୁ ବୃଦ୍ଧି ପାଇଛି। ଲୋକଙ୍କ ଜୀବନଧାରଣ ମାନରେ ଉନ୍ନତି ହେବା ସହ 55% ଲୋକ ଦାରିଦ୍ର୍ୟ ସୀମାରେଖାରୁ ମୁକ୍ତ ହୋଇଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
ସଂକ୍ରାମକ ରୋଗ ପ୍ରାଣୀମାନଙ୍କୁ ଅସୁସ୍ଥ ଓ ଦୁର୍ବଳ କରିବା ସହିତ ସେମାନଙ୍କ ପାଇଁ ଘାତକ ହୋଇଥାଏ। ଏଥିପାଇଁ ଟିକା ହେଉଛି ସୁରକ୍ଷାର ସର୍ବଶ୍ରେଷ୍ଠ ଉପାୟ। ଫାଟୁଆ, ସାହଣା, ବଜାବଜିଆ ଭଳି ରୋଗକୁ ଟିକାକରଣ ଦ୍ୱାରା ସମ୍ପୂର୍ଣ୍ଣ ନିୟନ୍ତ୍ରଣ କରାଯାଇପାରେ। ପ୍ରାଣୀ ଚିକିତ୍ସକଙ୍କୁ ପଚାରି ଟିକା ଦିଅନ୍ତୁ ଓ ପ୍ରାଣୀଧନକୁ ସୁସ୍ଥ ସୁରକ୍ଷିତ ରଖିବାର ସଂକଳ୍ପ ନିଅନ୍ତୁ। ମନେ ରଖନ୍ତୁ, ରୋଗମୁକ୍ତ ଗୁହାଳ ପ୍ରାଣୀ ସମ୍ପଦ ସମୃଦ୍ଧିର ପ୍ରଥମ ପାହାଚ।
ରାଜ୍ୟର ମହିଳାଙ୍କୁ ସମାନତା, ସୁରକ୍ଷା ଓ ସଶକ୍ତ କରିବା ନେଇ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ପୁରୀଠାରେ ଭାରତୀୟ ମଜଦୁର ସଂଘର ତ୍ରୟୋବାର୍ଷିକ ଅଧିବେଶନରେ ଯୋଗଦେଇ ଶ୍ରୀମତୀ ପରିଡ଼ା କହିଛନ୍ତି, ଉଭୟ ସଂଗଠିତ ଓ ଅଣସଂଗଠିତ କ୍ଷେତ୍ରରେ ମହିଳା ଶ୍ରମିକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ଓଡ଼ିଶାରେ ସୁଭଦ୍ରା ଯୋଜନା ଓ ମିଶନ ଶକ୍ତି ମାଧ୍ୟମରେ ମହିଳାମାନଙ୍କୁ ସଶକ୍ତ କରାଯାଇଛି। ରାଜ୍ୟରେ ବର୍ତ୍ତମାନ 70 ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି ହୋଇଛନ୍ତି। ଟ୍ରେଡ୍ ୟୁନିୟନ୍ ଆନ୍ଦୋଳନରେ ମହିଳାଙ୍କ ଯୋଗଦାନ ବୃଦ୍ଧି, ଆହ୍ୱାନ ଓ ସୁଯୋଗ ପ୍ରସଙ୍ଗରେ ଆୟୋଜିତ ଅଧିବେଶନରେ ରାଷ୍ଟ୍ରୀୟ ମହିଳା ଆୟୋଗ ଅଧ୍ୟକ୍ଷା ବିଜୟା ରାହତକର ଯୋଗଦେଇ କେନ୍ଦ୍ର ସରକାର ମହିଳାଙ୍କ ପାଇଁ ପ୍ରଣୟନ କରିଥିବା ବିଭିନ୍ନ ଆଇନ ସମ୍ପର୍କରେ ଆଲୋଚନା କରିଥିଲେ। ବୌଦ୍ଧ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ଆଗାମୀ ଜନଗଣନା 2027 ସମ୍ପର୍କିତ ଏକଦିବସୀୟ ସମୀକ୍ଷା ଓ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜନଗଣନା ସମୟରେ ତଥ୍ୟ ସଂଗ୍ରହ ପ୍ରକ୍ରିୟା, ବୈଷୟିକ ଜ୍ଞାନକୌଶଳର ବ୍ୟବହାର ଏବଂ କ୍ଷେତ୍ରସ୍ତରରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ଦାୟିତ୍ୱ ସମ୍ପର୍କରେ ଜିଲ୍ଲାପାଳ ବିଭୂତିଭୂଷଣ ନାୟକ ଆଲୋଚନା କରିଥିଲେ। ନୟାଗଡ଼ ଜିଲ୍ଲା ଓଡ଼ଗାଁ ବନାଞ୍ଚଳ ପକ୍ଷରୁ ବନାଗ୍ନି ସଚେତନତା ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଓଡ଼ଗାଁ ବନାଞ୍ଚଳ ଅଧିକାରୀଙ୍କ ସମେତ ବିଭାଗୀୟ କର୍ମଚାରୀମାନେ ଯୋଗଦେଇ ଜଙ୍ଗଲରେ ନିଆଁ ଲାଗିବା ଦ୍ୱାରା ହେଉଥିବା କ୍ଷୟକ୍ଷତି ଏବଂ ଏନେଇ ସତର୍କ ରହିବା ସମ୍ପର୍କରେ ଆଲୋଚନା କରିଥିଲେ। ବିଭିନ୍ନ ସ୍ୱୟଂସହାୟକ ଗୋଷ୍ଠୀର ପ୍ରତିନିଧି, ବନ ସୁରକ୍ଷା ସମିତିର ସଭାପତି, ସମ୍ପାଦକ ଏବଂ ଗଜ ସାଥୀ ଶିବିରରେ ଯୋଗ ଦେଇଥିଲେ। ନୟାଗଡ଼ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଦଶପଲ୍ଲା ବ୍ଲକ ଘୁଗୁଡ଼ିପଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଶ୍ରମିକଙ୍କ ସମସ୍ୟା ସମ୍ପର୍କିତ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଆଜି ଶିଶୁ ବିବାହମୁକ୍ତ ଭାରତ ଗଠନ ଲକ୍ଷ୍ୟ ନେଇ ବାଲ୍ ବିବାହ ମୁକ୍ତିରଥ ଉଦ୍ଘାଟିତ ହୋଇଯାଇଛି। ରାୟଗଡ଼ା ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା ବିଷମକଟକ ମିନି ଷ୍ଟାଡିୟମ୍ଠାରେ ଅନୁଷ୍ଠିତ ହୋଇଯାଇଛି। ମେଳାରେ 55 ନିଯୁକ୍ତିଦାତା ସଂସ୍ଥା ସହ 11 ସରକାରୀ ସଂସ୍ଥା ସାମିଲ ହୋଇଥିଲେ। ବୌଦ୍ଧ ଆର୍ଏମ୍ସିଠାରେ ସମବାୟ ଦକ୍ଷତା ଅଭିବୃଦ୍ଧି ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଓଡ଼ିଶା ରାଜ୍ୟ ସମବାୟ ସଂଘର ନିର୍ଦ୍ଦେଶକ କିଶୋର କୁମାର ମେହେର ଯୋଗ ଦେଇଥିଲେ। ରାଜ୍ୟରେ ନିଶା କାରବାର ରୋକିବା କ୍ଷେତ୍ରରେ ଅବକାରୀ ବିଭାଗ ଗତବର୍ଷ ତୁଳନାରେ ଚଳିତ ବର୍ଷ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଅବକାରୀ ବିଭାଗ ଯୋଗୁଁ ସମାଜରେ ଶାନ୍ତି ସ୍ଥାପନ ହୋଇପାରୁଛି ବୋଲି ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି। ରାଜ୍ୟ ଅବକାରୀ କ୍ରୀଡ଼ା କମିଟି ପକ୍ଷରୁ କଟକ ସତ୍ୟବ୍ରତ ଷ୍ଟାଡିୟମ୍ରେ ଦୁଇଦିନିଆ 51ତମ ରାଜ୍ୟସ୍ତରୀୟ କ୍ରୀଡ଼ା ସମାରୋହକୁ ଉଦ୍ଘାଟନ କରି ନିଜ ବୃତ୍ତିକୁ ଭଲ ପାଇଲେ ଜୀବନରେ ସଫଳତା ହାସଲ କରିହେବ ବୋଲି ମନ୍ତ୍ରୀ କହିଛନ୍ତି।
ବିଭାଗରେ କାମ କରୁଥିବା ସମସ୍ତ ଅଫିସର କନେଷ୍ଟବଲଙ୍କଠୁ ଆରମ୍ଭ କରିକି ସୁପରିନଟେଣ୍ଡେଣ୍ଟ ଏକ୍ସରସାଇଜ୍ ପର୍ଯ୍ୟନ୍ତ ସମସ୍ତଙ୍କୁ ଫିଜିକାଲ ଫିଟନେସ୍ ଦୃଷ୍ଟିରୁ ସମ୍ପୂର୍ଣ୍ଣ ରୂପେ ଯୋଗ୍ୟ ରଖାଇବା, ସେମାନଙ୍କର କର୍ମପ୍ରବଣତାକୁ କର୍ମକୁଶଳତାକୁ ଆହୁରି ବଢ଼େଇବା, ଇଏ ଆମ ପାଇଁ ଗୋଟେ ପ୍ରଧାନ ଲକ୍ଷ୍ୟ, ଯୋଉଟାରେ ଏହି ମାନୁଆଲ ସ୍ପୋର୍ଟସ୍ ଇଭେଣ୍ଟ ନିଶ୍ଚିତ ଭାବରେ ଆମକୁ ଏକ ସହାୟକ ଭୂମିକା ତିଆରି କରିବ।
ଏଥର କିଛି ସମ୍ବାଦ ସଂକ୍ଷେପରେ। ରାଜ୍ୟ ସରକାରଙ୍କ ଅର୍ଥ ବିଭାଗର ପ୍ରମୁଖ ସଚିବ ସଞ୍ଜୀବ କୁମାର ମିଶ୍ର ଆଜି ଯାଜପୁର ଜିଲ୍ଲା ଗସ୍ତ କରି ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଛନ୍ତି। କଟକ ବାଲିଯାତ୍ରା ପଡ଼ିଆରେ ସ୍ୱଦେଶୀ ମେଳା 2026 ଆୟୋଜିତ ହୋଇଯାଇଛି। ନୟାଗଡ଼ ଜିଲ୍ଲା ଦଶପଲ୍ଲା ଓ ଗଣିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଜାତୀୟ ସ୍ୱାସ୍ଥ୍ୟ ମିଶନ ଅଧୀନରେ କାୟାକଳ୍ପ ଟିମ୍ ପରିଦର୍ଶନ କରିଛନ୍ତି। ଯାଜପୁର ଜିଲ୍ଲା ଦାନଗଦୀ ବ୍ଲକ ଗହିର ପାଟୁଳିସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ବାର୍ଷିକ ଉତ୍ସବକୁ ସମବାୟ ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ଉଦ୍ଘାଟନ କରିଛନ୍ତି। ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ସଭାଗୃହରେ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ବୌଦ୍ଧ ଜିଲ୍ଲା ସରସରା ହାଇସ୍କୁଲ ପଡ଼ିଆଠାରେ ଚାଲିଥିବା ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ଆଜିର ମ୍ୟାଚ୍ରେ ସ୍ପୋର୍ଟସ୍ ହଷ୍ଟେଲ ଫୁଲବାଣୀ ଦଳ ବିଜୟୀ ହୋଇଛି। ମୁଖ୍ୟ ସମ୍ବାଦ ପୁଣିଥରେ। ଭୁବନେଶ୍ୱର ଲୋକସେବା ଭବନରେ ବଜେଟ୍ ପ୍ରସ୍ତାବ ନେଇ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। 2047 ସୁଦ୍ଧା ଭୁବନେଶ୍ୱର, କଟକ, ପୁରୀ, ପାରାଦୀପ ଅର୍ଥନୈତିକ ଅଞ୍ଚଳର ଆକାର 500 ବିଲିୟନ୍ ଡଲାରରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛନ୍ତି ସରକାର। କେନ୍ଦ୍ର ବଜେଟ୍ 2026-27 ଭବିଷ୍ୟବାଦୀ, ଯୁବଶକ୍ତି କୈନ୍ଦ୍ରିକ, ଜନହିତକର ଓ ନିଯୁକ୍ତି ଭିତ୍ତିକ କହିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ରାଜ୍ୟର ମହିଳାଙ୍କୁ ସମାନତା, ସୁରକ୍ଷା ଓ ସଶକ୍ତ କରିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି ଏବଂ କଟକ ସତ୍ୟବ୍ରତ ଷ୍ଟାଡିୟମ୍ରେ 51ତମ ରାଜ୍ୟସ୍ତରୀୟ ଅବକାରୀ କ୍ରୀଡ଼ା ସମାରୋହ ଉଦ୍ଘାଟିତ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।